ନମସ୍କାର, ମୋ ନାଁ ଚିନ୍ମୟୀ ସାହୁ, ଶୁକ୍ରବିହାର 66 ନମ୍ବର ୱାର୍ଡରୁ କହୁଛି। ଆମ ଘର ସାମ୍ନାରେ ଡ୍ରେନ୍ ଓପନ୍ ଡ୍ରେନ୍ ଡ୍ରେନ୍ ଓପନ୍ ଥିବା ହେତୁ ବହୁତ ମଶା ମାଛି ସହିତ ଆବର୍ଜନା ଏବଂ ଦୁର୍ଗନ୍ଧ ମଧ୍ୟ ହେଉଛି। ପିଲାମାନେ ଖେଳାଖେଳି ବେଳେ ପଡ଼ି ମଧ୍ୟ ଯାଉଛନ୍ତି, ତେଣୁ ଡ୍ରେନ୍ ସଫା କରି ଏହା ଉପରେ ସ୍ଲାବ୍ ପକାନ୍ତୁ, ଏତିକି ଅନୁରୋଧ କରୁଛି।